एते जदामश्रुः दोस्तीलापः क्रोता सदा नष्ट समाबुजोकसः प्राणे गते भस्मसु कान्तिन्ता प्रजा सह प्राणभूतो हि जेते। अर्थात अगासुर चिंता कला जे मुँह जदि कृष्ण एवं तांकर अनुचर मानक मोर परलोकगत भ्राता एवं भगनीर तृप्ति पाई तेल एवं उदक रूपे व्यवहार करिपरिबि ताहले आपे आपे समस्त ब्रजवासी मानकर मृत्यु हेबो। कारण यही सब बालक मैंने से मानकर प्राण तुल्य अटंती प्राण नथिले शरीर आवश्यकता रहे नाही सेपरि से मानक पुत्र मानकर मृत्यु हेले स्वाभाविक भाव ही समस्त ब्रजवासी मानकर मध्य मृत्यु हेबो। तेणु आ पर मध्य कौन सी अनुवाद नहीं भागवत जाए अच्छी अठर अच्छी पर श्लोक षोल एपरी भाव विचार कर खल प्रकृति अघासुर एक विशाल पर्वत परि एवं एक जोजन दीर्घ एक विशाल अजगर रूप धारण कला से अद्भुत अजगर रूप धारण कर से एक विशाल पर्वत गुहा परि तार मुख विस्तार कर कृष्ण एवं तांकर सहजर गोप बालक मान को ग्रास करने पथर शयन कर रहा। श्लोक सतर कही तार निम्न ओष्ठ पृथ्वी को एवं ऊपर ओष्ठ आकाश मेघ को स्पर्श करुला तार मुखर प्रांत भाग विशाल पर्वत गुहा पर एवं ता मुखर मध्यभाग अत्यंत अंधकार थिला तहार जिह्वा प्रशस्त पथ परि निश्वास प्रखर उष्मवायु परि एवं चक्षु दुईट ज्वलंत अग्निपरि थिला। श्लोक अठर कहुची जे से ही असुर विशाल अजगर परि अद्भुत रूप दर्शन करी बालक मैंने मन कले निश्चय वृंदावन एक रमणीय स्थान तापर से सहित एक विशाल अजगर मुखर सादृश्य को कल्पना कले अर्थात बालक मैंने निर्भय मन कले जे यह सेमानकर लीला बहुपाई एक विशाल अजगर आकृति अनुसार तैयारी होता एक मूर्ति अटे ये भावार्थ श्रीपोपाद महाराज कहते से ही अद्भुत वस्तुटी को दर्शन करी केतक बालक भाविले जे वास्तविकता एक अजगर अटे एवं से माने सेठर दौड़ पड़ाई गले से माने सेठर दौड़ी पड़ाई गले किंतु अन्य माने कहले तुम पढ़ाओ कहीं ये प्रकार एक अजगर केवल संभव नुहे यह तो खेलने एक रमणीय स्थान अटे से माने यहीपरी कल्पना करते ओष्पादाय कृष्ण पृष्ठा भूकल श्रीमते भक्त सुरदानंद स्वामी नामने नम सद्भक्त मणि मणिपुर विभाच प्रभुपाद सद्वाणी प्रचार निरता कृष्ण आज पवित्र बसंत पंचमी तिथि तेणु आमर विशेष भाव गदईगिरी जो रही गोपालजी सी हूँ आनुआल डे से वार्षिक उत्सव से पालन कराऊँगी आज बहुत धूमधाम पालन करते भूली जा बसंत पंचमी तिथि सन्दीप कह जानी मोर मन पड़ा जा आज प्रकृत बसंत ऋतुर जो रही मनोहर जो कौन मनोहर जो समावेश आज आरंभ हो प्रकृत यहाँ हूँ माघमास माघमास शुक्लपक्ष पंचमी तिथि यहाँ हूँ बसंत पंचमी तेणु आ पर आरंभ हम बसंत ऋतु फाल्गुन चैत्र हूँ बसंत ऋतु तेणु आज बसंत ऋतुर प्रभाव अनुभूत होती बसंत पंचमी तिथि मलय पवन यू आ तेणु ये तिथि बहुत पवित्र तिथि आज मैं बहुत सब रही तिथि आम गौर पार्षद मानक सब रही आज तिथि तेणु ये जो सरस्वती देवी हूँ ये भागवतम अधिष्ठात्री देवी भागवतम सरस्वती देवी कहु ना नारायण नमस्कृत नरंजय नरोत्तम देवी सरस्वती सरस्वती होती शक्ति सरस्वती शक्ति ତେଣୁ ଇଏ ଯେଉଁ ଆମେ ଭାଗବତ ପାଠ କରୁଛେ, ଏଠି ସରସ୍ୱତୀଙ୍କର ଶକ୍ତି ଆମେ ପ୍ରାପ୍ତ ହେଉଛେ। ଯିଏ ଯେତିକି ସରସ୍ୱତୀଙ୍କର କୃପା ଲାଭ କରିଛନ୍ତି ସେ ସେତିକି ଭାଗବତଙ୍କୁ ଅନୁଭବ କରିବେ। କାରଣ ଭାଗବତର ଯେଉଁ ରହିଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ପ୍ରତି ଶ୍ଳୋକରେ, ଶ୍ଳୋକ କଥା ତ ଛାଡ଼ନ୍ତୁ, ପ୍ରତି ଅକ୍ଷରେ, ଗୋଟେ ଗୋଟେ ଅକ୍ଷରରେ ମଧ୍ୟ ଅନେକ ଅର୍ଥ ରହିଛି। ଯିଏ ଯେତିକି ସରସ୍ୱତୀଙ୍କ କୃପା ପ୍ରାପ୍ତ ହୋଇଛନ୍ତି ସେ ସେତିକି ଅନୁଭବ କରିବେ। ଏହି ଶ୍ଳୋକର ଭାଷ୍ୟରେ ଶ୍ରୀଧର ସ୍ୱାମୀ କଥା କହିଛନ୍ତି। ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ 4 ଏହି ଶ୍ଳୋକଟି ରହିଛନ୍ତି। ନାରାୟଣୀ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମ ଗୁରୁ ନତ୍ୱା ଦେବତାଦି ପ୍ରଣମନ୍ତି। ଆଉ ପୂର୍ବ ଶ୍ଳୋକ 2 ସୁତ ଗୋସ୍ୱାମୀ ଯେଉଁ ସ୍ୱର୍ଣ୍ଣଗାଦ ଋଷିମାନଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ, 6 ମୁଖ୍ୟ ପ୍ରଶ୍ନ ରହିଛି। ତେଣୁ ସେ ପ୍ରଶ୍ନର ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତରରେ ପ୍ରଥମେ ଗୁରୁଦେବଙ୍କୁ ତାଙ୍କୁ ସ୍ତୁତି କରିଛନ୍ତି 2 ଶ୍ଳୋକରେ। ତାପରେ ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ଗୁରୁ ନତ୍ୱା ଦେବତାଧୀନ ପ୍ରଣମନ୍ତି ଦେଶାଧିକାରତ୍ୱ ନରନାରାୟଣ ଅଶ୍ୟ ଅଧିଷ୍ଠାତ ଦେବତା। ତେଣୁ ନରନାରାୟଣ ଯେ ଭାରତବର୍ଷର ଅଧିଷ୍ଠାତ ଦେବତା ଭଗବାନ, ସିଏ ତେଣୁ ସିଏ ହେଉଛନ୍ତି ଏହାର ଅଧିଷ୍ଠାତ ଦେବତା। ଏବଂ ନରୋତ୍ତମ ଇତି ପୁରୁଷୋତ୍ତମ ଶ୍ରୀକୃଷ୍ଣସ୍ୟ ଦେବତା। ନାରାୟଣ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମ, ନରୋତ୍ତମ କହିଲେ ଭଗବାନ କୃଷ୍ଣ, ସେ ହେଉଛନ୍ତି ଦେବତା। ସରସ୍ୱତୀ ଶକ୍ତି, ସରସ୍ୱତୀ ହେଉଛନ୍ତି ଏଇ ଶକ୍ତି, ଭଗବାନଙ୍କର ଶକ୍ତି ସରସ୍ୱତୀ ଦେବୀ। ତେଣୁ ବିଜନ୍ତୁ ପ୍ରଣବ ଜ୍ଞାନ, ଆର ବୀଜ, ବୀଜ କହିଲେ ଯେଉଁଥିରୁ ଆରମ୍ଭ ହେଉଛନ୍ତି ଭାଗବତ। ସେଦିନ ଚର୍ଚ୍ଚା ମୋତେ କୁହାଯାଇଛି ଯେ ପ୍ରଣବେତେ ଯେଇ ଅର୍ଥ ଗାୟତ୍ରୀ ତ ସେଇ ହୁଏ, ସେଇ ଅର୍ଥ ଚତୁଶ୍ଳୋକି ଭାଗବତ ବିବଲିଆ କହେ। ଏ ସମସ୍ତ ବୈଦିକ ଶାସ୍ତ୍ରକୁ ଭଗବାନଙ୍କର ଏସବୁ ଅଦ୍ଭୁତ କ୍ରମାସିଏ ଯେ ସମସ୍ତ କିଛି ବୈଦିକ ସାହିତ୍ୟ ଗୋଟିଏ ଅକ୍ଷର ପ୍ରକାଶ କରିପାରିବେ ଭଗବାନ, ସେ ହେଉଛି ପ୍ରଣବ। ଇଏ ହେଉଛି ପ୍ରଣବ, ହେଉଛି ଏଠିକାର ବୀଜଙ୍କୁ ପ୍ରଣବ ଜ୍ଞାନ, ଏ ଭାଗବତଙ୍କର ବୀଜ ବା ଆରମ୍ଭ ହେଉଛି ପ୍ରଣବରୁ। ଓଂ ନମୋ ଭଗବତେ ବାସୁଦେବାୟ। ତେଣୁ ସମସ୍ତ ବୈଦିକ ଶାସ୍ତ୍ରକୁ ଗୋଟିଏ ଅକ୍ଷର ପ୍ରକାଶ କରିହେବ, ସେଇଟା ହେଉଛି ପ୍ରଣବ ଓଂ। ଏ ଓଂ କହିଲେ ଏଠି ଅ ଉ ମ ଏ 3 ଅକ୍ଷର ମିଶିକିରି ଓଂ ଶବ୍ଦ ହେଇଛି, ଓଂ ଅକ୍ଷର ହେଇଛି। ତେଣୁ ଜୀବ ଗୋସ୍ୱାମୀ ତାଙ୍କର ଭାଷାରେ କହିଛନ୍ତି ଅ ଶବ୍ଦେ ଅ ଅକ୍ଷରାଣ ଅକାରୋସ୍ମି, ଅ ଶବ୍ଦରେ ଭଗବାନ କୃଷ୍ଣଙ୍କୁ ବୁଝାଉଛି, ଉ ରାଧା ମୁଚ୍ୟତେ, ଉ ହେଉଛି ରାଧା ପ୍ରାଣୀ, ଏବଂ ମ ହେଉଛି ଜୀବ ମୁଚ୍ୟତେ, ମ ଶବ୍ଦରେ ଜୀବକୁ କୁହାଯାଉଛି। ତେଣୁ ଏଇ ଯେଉଁ ଓଂ ପ୍ରଣବ, ସମସ୍ତ ବେଦରେ ସେ ହେଉଛନ୍ତି ପ୍ରଣବ, ସବୁକିଛି ଜ୍ଞାନ ସେ ପ୍ରଣବରେ ରହିଛି, ସବୁକିଛି ଶାସ୍ତ୍ରର ଯାହା ସବୁ ଭାଗବତ ଆମେ ପାଠ କରୁଛେ ସବୁକିଛି ପ୍ରଣବରେ ରହିଛନ୍ତି। ତାର ବିସ୍ତାର ହେଉଛନ୍ତି ଗାୟତ୍ରୀ, ଓଂ ଭୂର୍ଭୁବଃ ତସ୍ ବିଦୁର୍ବରେଣ୍ୟ ଭର୍ଗଦେବସ୍ୟ ଧିମହି ଧିୟୋୟୋନ ଚତୁର୍ଧ୍ୟାୟ, ଇଏ ହେଉଛି ଗାୟତ୍ରୀ, ଏଇ ପ୍ରଣବର ବିସ୍ତାର। ପୁଣି ସେଇ ତାକୁ ପୁଣି ଯେତେବେଳେ ବିସ୍ତାର କରାଯାଉଛି ସେ ହେଉଛି ଚତୁଶ୍ରୀ ଭାଗବତ ଦ୍ୱିତୀୟ ସ୍କନ୍ଧ 9 ଅଧ୍ୟାୟ 32-35 ଏ 4 ଶ୍ଳୋକରେ ଭଗବାନ ସମସ୍ତ ଜ୍ଞାନ ଦେଇଦେଲେ ବ୍ରହ୍ମାଙ୍କୁ, ଯାହାକୁ ପ୍ରାପ୍ତ ହେଇ ବ୍ରହ୍ମା ଏସବୁ ସୃଷ୍ଟି କରୁଛନ୍ତି, ଅଦ୍ଭୁତ ସୃଷ୍ଟି। ଏ ସୃଷ୍ଟିର ରହସ୍ୟ କେହି ଜାଣିପାରୁନାହାନ୍ତି ଏପର୍ଯ୍ୟନ୍ତ, କିଛି କିଛି ଜାଣିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ପୂର୍ଣ୍ଣ ଭାବେ କେହି ଜାଣିପାରୁନାହାନ୍ତି। ତେଣୁ ସେଇ 4 ଶ୍ଳୋକ ସବୁ ଜ୍ଞାନ ରହିଛି। 4 ପଢ଼ିବା ଦରକାର ନାହିଁ ଇଞ୍ଜିନିୟରିଂ, ଆଜିକାଲି 4 ଦରକାର ହେଉଛି ଇଞ୍ଜିନିୟରିଂ ପଢ଼ିବା ପାଇଁ, କିନ୍ତୁ ଭଗବାନ 4 ଶ୍ଳୋକରେ ମୁହଁରେ କହିଲେ ନାହିଁ, ହୃଦୟରେ ସେ ଜ୍ଞାନ ଦେଇଥିଲେ। ତେନେଇ ବ୍ରହ୍ମ ହୃଦୟ ଆଦି କବେ, ବ୍ରହ୍ମାଙ୍କୁ ତାଙ୍କର ହୃଦୟରେ ସେ ଜ୍ଞାନ ଦେଇଦେଲେ ବଂଶୀ ମାଧ୍ୟମରେ, ଏବଂ ସେ ସବୁ ଜ୍ଞାନ ପ୍ରାପ୍ତ ହୋଇକରି ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ ହୋଇଗଲେ। ଏହି ଭୌତିକ ଜଗତର ଶ୍ରେଷ୍ଠ ପ୍ରଥମ ଇଞ୍ଜିନିୟର ହେଉଛନ୍ତି ସେ ବ୍ରହ୍ମା। ତେଣୁ ଶ୍ରୀକୃଷ୍ଣ ବିଜନ୍ତି ପ୍ରଣମଧ୍ୟ ଛାନ୍ଦୋତ୍ର ପ୍ରଧାନ୍ୟନ ଗାୟତ୍ରୀ ଏବ ଏଠି ବହୁତ ଛନ୍ଦ ରହିଛି ସାତଟି ଛନ୍ଦ ରହିଛନ୍ତି ତେଣୁ ଏଥିରେ ପ୍ରଧାନ ଛନ୍ଦ ହେଉଛନ୍ତି ଗାୟତ୍ରୀ ତେଣୁ ଏହିଭଳି ଭାବରେ ସରସ୍ୱତୀ ଦେବୀଙ୍କର ଶକ୍ତି ଏଥିରେ ଅଛି ସରସ୍ୱତୀ ଦେବୀଙ୍କ କୃପାରୁ ଆର ଅନେକ ଅର୍ଥ ରହିଛି ଆମ ଭାଗବତ ସପ୍ତମ ସ୍କନ୍ଧରେ ମଧ୍ୟ ସପ୍ତମ ଷଷ୍ଠ ସ୍କନ୍ଧରେ ନାରଦମୁନି କଥା କହିଛନ୍ତି କାହାକୁ ଯେଉଁ କହିଲେ ଯେଉଁ ଦଶ ହଜାର ପୁତ୍ର ଦକ୍ଷଙ୍କର ଦଶ ହଜାର ପୁତ୍ର ହର୍ଯ୍ୟଶ୍ୱ ତାପରେ ତାପରେ ଏକ ହଜାର ପୁତ୍ର ସୃଷ୍ଟି କଲେ ସୁବଳାଶ୍ୱ ତାକୁ ମଧ୍ୟ ସେ କଥା କହିଥିଲେ ଦଶଟି କୁଟ ପ୍ରଶ୍ନ ପଚାରିଥିଲେ ତା ଦେହରେ ଗୋଟିଏ ପ୍ରଶ୍ନ ପଚାରିଥିଲେ ତୁମେ ଯେଉଁ ସୃଷ୍ଟି କରିବା ପାଇଁ ଆସିଛ ତୁମେ ଜାଣିଛ କି ଗୋଟେ ହଂସ ଏଭଳି ହଂସ ଯାହାର ବିଚିତ୍ର ଭାଷା ସବୁ ରହିଛି ସେ ବିଚିତ୍ର ଭାଷା ହେଉଛି ଏଇ ଭାଗବତମ ଭାଗବତମ ହେଉଛି ଗୋଟେ ଏଭଳି ହଂସ ଯାହାର ଅନେକ ଅର୍ଥ ରହିଛି ସରସ୍ୱତୀ ଦେବୀ ସେସବୁ କୃପାରୁ ସେସବୁ ଅର୍ଥ ଜାଣି ପ୍ରାପ୍ତ ହେବ ତେଣୁ ଆଜି ସରସ୍ୱତୀ ଦେବୀଙ୍କର ଆବିର୍ଭାବ ତିଥି ତେଣୁ ବସନ୍ତ ପଞ୍ଚମୀ ତିଥି ବହୁତ ପବିତ୍ର ତିଥି ତେଣୁ ଏହି ପବିତ୍ର ତିଥିରେ ଆମେ ଏ ଭାଗବତଙ୍କର ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟ ବିଷୟରେ କିଛି କଥା କହିବା ଏ ଯେଉଁ ଶ୍ଳୋକ ଅଠର ଯେଉଁ ଅଘାସୁର ଲୀଳାଟି ରହିଛି ଭଗବାନଙ୍କର ଏ ଅଘାସୁର ଲୀଳାଟି ପଞ୍ଚମ ବର୍ଷରେ କୁମାର ବୟସରେ ହୋଇଥିଲା ତେଣୁ ଇଏ ଯେଉଁ ଲୀଳା ଗୋଟେ ଅଦ୍ଭୁତ ଲୀଳା ଏ ଲୀଳା ଏଭଳି ଯେ ଏ ଲୀଳାଟିକୁ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ କାହିଁକିନା ଏଇଟାକୁ ସେମାନେ ବୁଝିପାରିବେ ନାହିଁ ବା ସୁଖଦେବ ଗୋସ୍ୱାମୀ ସେ ଲୀଳା ଯଦି ସ୍ମରଣ କରିବେ ତାହେଲେ ତାଙ୍କର ସମାଧି ହୋଇଯିବ ସେଥିପାଇଁ ସେ କହୁନଥିଲେ ତେଣୁ ଖାଲି ଏ ଅଘାସ ଲୀଳାଟିକୁ ସଂକ୍ଷେପରେ କହିଦେଲେ ଯେ ଭଗବାନ କୁମାର ବୟସରେ ଏ ଲୀଳାଟି କରିଥିଲେ ଯେଉଁ ଲୀଳାକୁ ତାଙ୍କର ସାଙ୍ଗ ବାଳକମାନେ ଯେତେବେଳେ ଫେରିଗଲେ ତାଙ୍କ ଗୃହକୁ ସେତେବେଳେ ପୌବଣ୍ଡ ବୟସରେ ଏଇଟାକୁ କହିଲେ କୁମାର ବୟସରେ ଲୀଳା ପଞ୍ଚମ ବର୍ଷର ଲୀଳାକୁ ଷଷ୍ଠ ବୟସରେ ଷଷ୍ଠ ବର୍ଷରେ ତାଙ୍କର ସାଙ୍ଗ ବାଳକମାନେ ସବୁ କହିଲେ ଏତିକି କହିକରି ଏ ଲୀଳାଟିକୁ ବନ୍ଦ କରିଦେଲେ ଆଉ କହିଲେ ନାହିଁ ତେଣୁ ଏ ଲୀଳାଟି ଯେତେବେଳେ ଶୁଣିଲେ ପରୀକ୍ଷିତ ମହାରାଜ ହେଉଛନ୍ତି ପ୍ରକୃତରେ ଆଦର୍ଶ ଶ୍ରବଣକାରୀ ତେଣୁ ଶ୍ରବଣର ସେ ହେଉଛନ୍ତି ଆଚାର୍ଯ୍ୟ ପରୀକ୍ଷିତ ମହାରାଜ ଶ୍ରବଣର ଆଚାର୍ଯ୍ୟ କୌଣସି ଖାଦ୍ୟ କୌଣସି ପାନୀୟ କୌଣସି ବିଶ୍ରାମ ଗ୍ରହଣ ନକରି ସାତ ଦିନ ସାତ ରାତି ସେ ଶ୍ରବଣ କରିଥିଲେ ତେଣୁ ସେ ହେଉଛନ୍ତି ଶ୍ରବଣର ଆଚାର୍ଯ୍ୟ ରୂପ ଗୋସ୍ୱାମୀ ଡକ୍ଟର ଶ୍ୟାମ ସୁନ୍ଦରୀ କହିଛନ୍ତି ବୟସ କ'ଣ ପରୀକ୍ଷିତ ଶ୍ରବଣୀ ପରୀକ୍ଷିତ ମହାରାଜ ହେଉଛନ୍ତି ଶ୍ରବଣର ଆଚାର୍ଯ୍ୟ ଏ ଭକ୍ତି ଶ୍ରବଣରୁ ଆରମ୍ଭ ହେଉଛି ତେଣୁ ପରୀକ୍ଷିତ ମହାରାଜ ହେଉଛନ୍ତି ଆଚାର୍ଯ୍ୟ ଶ୍ରବଣର ଶ୍ରେଷ୍ଠ ଶ୍ରବଣକାରୀ ସିଏ ତେଣୁ ସିଏ ଯେତେବେଳେ ଶୁଣିଲେ ସାଧାରଣ ଶ୍ରବଣକାରୀ କହିଲେ ଗୁମେଇ ପଡ଼ିଥିବ କ'ଣ କହିଲେ ମନେ ନଥିବ କିନ୍ତୁ ଇଏ ଗୋଟିଏ ଗୋଟିଏ ୱାର୍ଡ଼ ଗୋଟିଏ ଗୋଟିଏ ଶବ୍ଦ ଗୋଟିଏ ଗୋଟିଏ ଅକ୍ଷରକୁ ଶୁଣୁଛନ୍ତି ବହୁତ ଗମ୍ଭୀର ସାରେ ସେ ଶ୍ରବଣ କରୁଛନ୍ତି ତେଣୁ ସିଏ ପଚାରିଲେ ଗୁରୁଦେବ କାହିଁକି ଏଭଳି ହେଲା ଦ୍ୱାଦଶ ଅଧ୍ୟାୟର ଆରମ୍ଭରେ ଏଇଟା ଏଇଟା ଏବେ ଆରମ୍ଭ ହେଉଛି ନା ଏକଚାଳିଶ ଅଧ୍ୟାୟରେ ଏକଚାଳିଶ ଶ୍ଳୋକରେ ସେ କଥା କହିବେ ଏଇ ଲୀଳାଟିକୁ ବର୍ଣ୍ଣନା କରି ତାର ଗୋଟେ ଗୂଢ଼ ରହସ୍ୟ ଅଛି ଯେଉଁଟାକୁ ସେ ବର୍ଣ୍ଣନା କରିବା ପାଇଁ ଚାହୁଁନଥିଲେ ସେଥିପାଇଁ ଖାଲି ଏତିକି କହିଦେଲେ ଯେ ଏଇଟା କୁମାର ବୟସରେ ହେଇଥିଲା ଯାହାକୁ ତାଙ୍କ ସାଙ୍ଗ ବାଳକମାନେ ବୌବଣ୍ଡ ବୟସରେ କହିଲେ ତାଙ୍କ ଘରେ ଯାଇକରି ତେଣୁ ଏକଚାଳିଶ ଶ୍ଳୋକରେ ସେ କଥା ସେ ରାଜା ପଚାରିବେ ପରୀକ୍ଷିତ ମହାରାଜ କହିଲେ ବ୍ରାହ୍ମଣ କାଳାନ୍ତର କୃତଂ ତତ୍କାଳୀନ କଥଂ ଭବେ ହେ ବ୍ରାହ୍ମଣ ପ୍ରଭୁ ଇ ତ କହିଲେ କୁମାର ବୟସରେ ଲୀଳାଟି ହୋଇଥିଲା ଏଇଟାକୁ ପୌବଣ୍ଡ ବୟସରେ କାଳାନ୍ତର କୃତଂ ତତ୍କାଳୀନ କଥଂ ପୌବଣ୍ଡ ବୟସରେ ପୁଣି କହିଲେ ଯଦିଓ କହିଲେ ଯେ ଆଜି ହୋଇଥିଲା ବର୍ଷକ ତଳେ ହୋଇଥିଲା ବୋଲି କହିଲେ ନାହିଁ ତତ୍କାଳୀନ କଥଂ ଭବେ ଏଇଟାକୁ ସେ କହିଦେଲେ ସଂକ୍ଷେପରେ କହିଦେଲେ ଏତିକି ଯତ୍ କୁମାର ହରିକୃତଂ କୁମାର ବୟସରେ ହରିଙ୍କର ଯେଉଁ କୃତ ହୋଇଥିଲା, ଯେଉଁ କାର୍ଯ୍ୟଟି କରିଥିଲେ, ଅଗାସୁରୀ ବଧ କରିଥିଲେ, ଯୋଗୁ ପୌଗଣ୍ଡ କିଏ ଅଲକା, ପୌଗଣ୍ଡ ବୟସରେ ଯାଇକି ଗୋଟିଏ ବର୍ଷ କୁଆଡ଼େ ଗଲା, ପଞ୍ଚମ ବର୍ଷରେ ହୋଇଥିଲା, ଷଷ୍ଠ ବର୍ଷରେ କାହିଁକି କହିଲେ ଗୋଟିଏ ବର୍ଷ କୁଆଡ଼େ ଗଲା। ପରୀକ୍ଷିତ ମହାରାଜ ଶ୍ରବଣର ଆଚାର୍ଯ୍ୟ ଶ୍ରୀଦେବ ଗୋସ୍ୱାମୀ ଚାହୁଁନଥିଲେ କହିବା ପାଇଁ, କାରଣ ଏଥିରେ ବହୁତ ଗଭୀର ତତ୍ତ୍ୱ ସବୁ ରହିଛି, ବ୍ରହ୍ମ ବିମନ ଲୀଳାଟି ରହିଛି, ସେ କହିବା ପାଇଁ ଚାହୁଁନଥିଲେ। ତେଣୁ ଯେତେବେଳେ ଏତିକି କହିଦେଲେ, ସୁଖଦେବ ଗୋସ୍ୱାମୀଙ୍କର ସମାଧି ଆସିଗଲା। ଆଉ 44 ଶ୍ଳୋକ ସେଇଟା କୁହାଯିବ, ମାନେ ଯେତେବେଳେ ଶୁଣିଦେଲେ ଏକଥା, ସେତେବେଳେ ସୁଖଦେବ ଗୋସ୍ୱାମୀ ସମାଧିସ୍ଥ ହୋଇଗଲେ। ତେଣୁ ଏଠି କୁହାଯାଉଛି, ଉଚ୍ଚୈ ଭଗବାନ ନାମ କୀର୍ତ୍ତନାତ୍ ଘୋଷେଇ ତତ୍ରତ୍ୟ ନାରଦ ବ୍ୟାସାଦି ମୁନିକୃତେ ଅତି ଯତ୍ନଭରାତ୍ ଇତ୍ୟର୍ଥ। ତେଣୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ସମାଧିସ୍ଥ ହୋଇଗଲେ, ସେ ଆଉ କିଛି କହିପାରିଲେ ନାହିଁ, ସମାଧି ହୋଇଗଲେ। ତେଣୁ ସେଠି 60,000 ମୁନିଋଷିମାନେ ଅଛନ୍ତି, ନାରଦ ବ୍ୟାସ ସମସ୍ତେ ଅଛନ୍ତି, ତାଙ୍କର ଗୁରୁ, ଗୁରୁଙ୍କର ଗୁରୁ ସମସ୍ତେ ଅଛନ୍ତି। ତେଣୁ ସେମାନେ ଉଚ୍ଚସ୍ୱରରେ ଉଚ୍ଚେଇ ଭଗବାନ ନାମ କୀର୍ତ୍ତନା କୀର୍ତ୍ତନୋଦ୍ଘୋଷେଇ କୀର୍ତ୍ତନ ଘୋଷ ଆରମ୍ଭ କଲେ, ନାମ କୀର୍ତ୍ତନ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତାପରେ ବହୁତ କୃତ୍ସାତ୍, ଧୀରେ ଧୀରେ ତାଙ୍କର ପୁଣି ବାହ୍ୟ ଜ୍ଞାନ ଆସିଲା। ତେଣୁ ସେ ତାଙ୍କୁ କହିବେ, 13 ଅଧ୍ୟାୟରେ ବର୍ଣ୍ଣନା କରିବେ, ପ୍ରକୃତରେ ପରୀକ୍ଷିତ ତୁମେ ହେଉଛ ପ୍ରକୃତରେ ଆଚାର୍ଯ୍ୟ, ତୁମେ ଜଣେ ପ୍ରକୃତ ସାଧୁ। ସ୍ତ୍ରିୟା ବିଟାନା ନିବ ସାଧୁ ବାର୍ତ୍ତା, ଯେମିତି ବିଟ ପୁରୁଷ, ଲମ୍ପଟ ପୁରୁଷ ସ୍ତ୍ରୀ ବିଷୟରେ କହିବା ପାଇଁ ବହୁତ ଆଗଭର ହୋଇଥାଏ, ଦିନ ରାତି ତାର ସରେ ନାହିଁ, କଥା ଚାଲିଥାଏ, ସେହିଭଳି ଭାବରେ ତୁମେ ଜଣେ ପ୍ରକୃତ ସାଧୁ, ଭଗବାନ କଥା ଶୁଣିବାରେ ତୁମର ଆଗ୍ରହ ରହିଛି, କୌଣସି ଖାଦ୍ୟ ଗ୍ରହଣ ନକରି ମଧ୍ୟ, ପାନୀୟ ଗ୍ରହଣ ନକରି ମଧ୍ୟ, ବିଶ୍ରାମ ନ ନେଇ ତୁମ ଶୁଣିବା ପାଇଁ ଆଗ୍ରହ ରହିଛି, ତୁମେ ପ୍ରକୃତରେ ସାଧୁ। ଏହିଭଳି ଭାବରେ କହି ଏ ଲୀଳାଟିକୁ ରହସ୍ୟଟିକୁ କହିବେ, କେମିତି ବ୍ରହ୍ମା ବିମୋହିତ ହୋଇଯାଇଥିଲେ। ତେଣୁ ଯାହା ହଉ, ଏ ଲୀଳା ବହୁତ ଗମ୍ଭୀର ଲୀଳା। ତେଣୁ ଭଗବାନ ଦ୍ୱାଦଶ ଅଧ୍ୟାୟରେ କୁମାର ବୟସରେ ଏ ଲୀଳାଟି ହୋଇଥିଲା। ତେଣୁ ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ ଖେଳୁଛନ୍ତି, ଖେଳାଖେଳି ଚାଲିଛି। ଯଦି ଦୂରଗତମ କୃଷ୍ଣ ମନସ୍ୱରେ ବନଶୋଭା ଦେଖିବା ପାଇଁ, ମନର ଶୋଭା ଅପ୍ରାକୃତ, ସେ ରାଜ୍ୟ ବୃନ୍ଦାବନ ହେଉଛି ଅପ୍ରାକୃତ ବୃନ୍ଦାବନ। ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ, ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ, ରତନ ବେ ଦେଖୁଛନ୍ତି। ତେଣୁ ଯଦି ଦୂରଗତମ କୃଷ୍ଣ
ଯଦି ଟିକେ ଆଗକୁ ଚାଲିଯାଉଛନ୍ତି ଭଗବାନଙ୍କର ଏଇ ଯେଉଁ ବୃନ୍ଦାବନ ଲୀଳା ଦେଖି ଭଗବାନ ନିଜେ ଆନନ୍ଦିତ ହେଉଛନ୍ତି, ଯିଏକି ଆନନ୍ଦ ଘନ ତାଙ୍କୁ ମଧ୍ୟ ଆନନ୍ଦିତ କରୁଛି ବୃନ୍ଦାବନ ସଭା। ତେଣୁ ଯେତେବେଳେ ଭଗବାନ ଟିକେ ଦୂରକୁ ଚାଲିଯାଉଛନ୍ତି, ଯଦି ଦୂରଗତମ କୃଷ୍ଣ ମନସ୍ୱରେ କ୍ଷଣିତମ, ତାପରେ ଅହମ୍ ପୂର୍ବମ ଇତି ସଂସ୍ପୃଶ ରେମିରେ, ତେଣୁ ସାଙ୍ଗ ବାଳକମାନଙ୍କୁ ଧାଇଁ ଯାଉଛନ୍ତି, ତାଙ୍କ ଭିତରେ ଚାଲିଛି ପ୍ରତିଯୋଗିତା ଚାଲିଛି, କିଏ ଶୀଘ୍ର ପ୍ରଥମେ ଚୁହିଁବ କୃଷ୍ଣକୁ। କୃଷ୍ଣକୁ ଛୁଇଁଲେ ଯେଉଁ ଆନନ୍ଦ ରହିଛି, ସେ ଆନନ୍ଦ ସେମାନେ ପ୍ରାପ୍ତ ହେବା ପାଇଁ କେମିତି ତାଙ୍କୁ ଛୁଇଁବୁ। ଭଗବାନ ସିନା ଆନନ୍ଦ ଘନ, ତାଙ୍କୁ କ'ଣ କାୟ ଶରୀର ଦ୍ୱାରା ସ୍ପର୍ଶ କଲେ ଯେଉଁ ଆନନ୍ଦ ହେବ, ତ ନିଶ୍ଚିତ ଭାବରେ ମନରେ ମଧ୍ୟ ତାକୁ ସ୍ପର୍ଶ କଲେ ସେ ଆନନ୍ଦ ପ୍ରାପ୍ତ ହେବ, ବାକ୍ୟରେ ମଧ୍ୟ ତାକୁ ସ୍ପର୍ଶ କଲେ ଜଣେ ଆନନ୍ଦିତ ହେବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ମନରେ ଯେତେବେଳେ ଆମେ ଭଗବାନଙ୍କର ନାମ ନେଉଛେ, ସେଥିରେ ମଧ୍ୟ ଜଣେ ଆନନ୍ଦିତ ହେଉଛନ୍ତି। ବ୍ରଜସୁଧାରୟା ବଦନଙ୍କ ଦେଦର ଧ୍ୟାଗିରା ପୁଲକେଇ ନିଚିନ୍ନ ବହୁ କଦା ତମ ନାମ ଗ୍ରହଣ ଭବିଷ୍ୟତି। ଏହି ଆନନ୍ଦ ଜଣେ ପ୍ରାପ୍ତ ହେବ, ନୟନରେ ବଳଦଶ୍ରୁ ନୟନ ଅଶ୍ରୁ ବର୍ଷିବ ନୟନରୁ, ବଦନଂ ବଦଗଦର ଦୁଧ୍ୟା କଥା କହିପାରିବେ ନାହିଁ। ଏଭଳି ଭାବରେ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ସମୟରେ ଯେତେବେଳେ କ'ଣ ଅଗ୍ରଭାଗରେ ନୃତ୍ୟ କରୁଥିଲେ, ଜଗନ୍ନାଥ କହିପାରୁନଥିଲେ, ଜୟ ଜୟ କହ ଦେଉଥିଲେ। ବଦନଙ୍କ ଗଦରୁ ଧ୍ୟା ଗିରା ପୁଲକେଇ ନିଚିତଙ୍କ ବପୁ, ଏଇଭଳି ଭାବରେ ପୁଲକ ଆସୁଥିବ ଶରୀରରେ ଭଗବାନଙ୍କ ନାମରେ, ସେ ଆନନ୍ଦ। ତେଣୁ ଆଜି ବ୍ରଜବାସୀମାନେ ଭଗବାନଙ୍କ ସାଙ୍ଗ ବାଳକମାନେ ସଂସ୍ପୃଶରେ ଯେତେବେଳେ ସ୍ପର୍ଶ କରିଦେଉଛନ୍ତି, ଆନନ୍ଦ ଅତି ଶଯ୍ୟାରେ ଅଧୀର ହୋଇଯାଉଛନ୍ତି ସେମାନେ। ତେଣୁ ଏଇଭଳି ଭାବରେ ଲୀଳା ଚାଲିଛି, ଭଗବାନଙ୍କର ଯେଉଁ ଅନ୍ତରଙ୍ଗ ଶକ୍ତି ରହିଛନ୍ତି, ଚିନ୍ତା କରୁଛନ୍ତି ସେମାନେ ଅନ୍ତରଙ୍ଗ ଶକ୍ତି, ଯେ ଭଗବାନଙ୍କର ଯେଉଁ ଲୀଳା ଚାଲିଛି ତ ଲୀଳା ସରିବ ନାହିଁ, ଶେଷ ହେବ ନାହିଁ, ଭଗବାନ ଲୀଳା ଅନନ୍ତ ଶ୍ରୀ ଭଗବାନ। ତେଣୁ ଅଘାସୁରକୁ ବଦ୍ଧ କରାଯିବ, ଆଜିର ଡେଟ୍ ସେଡ୍ୟୁଲ୍ ଅଛି, ଆଜି ଅଘାସୁର ବଦ୍ଧ ଅଛି। ତେଣୁ ମାୟାଦେବୀଙ୍କର ବ୍ୟବସ୍ଥାରେ, ଯୋଗମାୟାଙ୍କର ବ୍ୟବସ୍ଥାରେ ଅଘାସୁର ଆସି ପହଞ୍ଚି ଯାଇଛନ୍ତି। ଅଘାସୁର ବଦ୍ଧ ପରେ ଭଗବାନଙ୍କର ପୁଣି ଭୋଜନ ହେବ ନା, ଡେରି ହେଇଯାଉଛି, କେତେବେଳେ ପୁଣି ଭୋଜନ କରିବେ। ସେଡ୍ୟୁଲ୍ ରହିଛି, ଆମର ସେଡ୍ୟୁଲ୍ ରହିଛି 9:00 ପ୍ରସାଦ ପାଇବା। ଆଚ୍ଛା 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 ଆଚ୍ଛା। ତେଣୁ ସେଡ୍ୟୁଲ୍ ରହିଛି, ଯୋଗମାୟା ଜାଣନ୍ତି ସବୁ ଭଗବାନଙ୍କ ସେଡ୍ୟୁଲ୍ ସବୁ କ'ଣ ହେବ କ'ଣ ନାହିଁ, ଆଗତ ଭବିଷ୍ୟତ ସବୁ କିଛି ଜାଣନ୍ତି ଭଗବାନ, ଯେମିତି ଜାଣନ୍ତି ଭଗବାନ ଶକ୍ତି, ଯୋଗମାୟା ଶକ୍ତି ଜାଣନ୍ତି। ତେଣୁ ଅଘାସୁର ଆସି ପହଞ୍ଚିଗଲା। ଅଘାସୁର ତାଙ୍କର ବହୁତ ସୁନ୍ଦର ଫ୍ୟାମିଲି, ବହୁତ କ'ଣ ଦୁଇ ଭାଇ ଗୋଟେ ଭଉଣୀ, ସୁଖୀ ସୁଖୀ ଫ୍ୟାମିଲି ସେମାନେ, ଗୋଟିଏ ଭାଇ ଗୋଟିଏ ଭଉଣୀ ମାରି ସାରିଛନ୍ତି। ପ୍ରଥମେ ଭଗବାନଙ୍କର 6 ଦିନ ରହିଥିଲେ, ପୋତନା ଆସିଥିଲା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଏବଂ ଉଦ୍ଧାର ପାଇଯାଇଥିଲା, ସେଇଟା ଜାଣିନି ଅଘାସୁର ଜାଣିନି ଯେ ସେ ତା'ର ଭଉଣୀ ଉଦ୍ଧାର ପାଇଯାଇଛି ବୋଲି। ସେ ଭାବୁଛି ଏ କୃଷ୍ଣ ତାକୁ ହତ୍ୟା କରିଛନ୍ତି, ମୁଁ ତାକୁ ହତ୍ୟା କରିବି। କିନ୍ତୁ ଖୁବ୍ କ୍ୱଚିତ ଲୋକ ଜାଣନ୍ତି ଯେ ପ୍ରକୃତରେ ଅଘାସୁରର ଭଉଣୀ ସେ ଏତେ କୃପାପ୍ରାପ୍ତ ହେଲା, ଯେଉଁଗୁଡ଼ାକୁ ଚିନ୍ତା କରି ଉଦ୍ଧବ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, ଏବଂ ଯେଉଁଟା ଶୁଣିକିରି ସୁଖଦେବ ଗୋସ୍ୱାମୀ ସେସବୁ ତ୍ୟାଗ କରିଥିଲେ, ବ୍ରହ୍ମଚିନ୍ତନ ଯେଉଁ କରିଥିଲେ, ଧ୍ୟାନ କରୁଥିଲେ, ଧିକାର କଲେ ନିଜକୁ ଏହି ଶ୍ଳୋକଟି ଶୁଣି। ଅହୋ ବକିଜମ୍ ସ୍ତନକାର କୋଟମ୍ ଜିଘା ଶ୍ୟାପାୟ ସାଧି ଲେଭେ ଚିତାଙ୍ଗତୋନ୍ୟଂ କଙ୍ଗବା ଦୟାଳୁ ଶରଣଂ ବ୍ରଜେମା। ଏହି ଶ୍ଳୋକ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ, ଭାଗବତମ୍ ସରସ୍ୱତୀ ଶକ୍ତି ରହିଛନ୍ତି ଏଥିରେ। ତେଣୁ ଏଇ ଶ୍ଳୋକ ସବୁ ଭାଗବତ ରଚନା କରିସାରିଲା ପରେ ତାଙ୍କର ଯେଉଁ ଶିଷ୍ୟମାନଙ୍କୁ ଅଛନ୍ତି ପୈଳ ଜୈମିନୀ ଇତ୍ୟାଦି ବୈଷମ୍ପାୟନ ଏମାନଙ୍କୁ ଏ ଭାଗବତଙ୍କୁ ପ୍ରଦାନ କଲେ ନାହିଁ, ସେ ଚାହୁଁଥିଲେ ଜଣେ ଉପଯୁକ୍ତ ପାତ୍ର ଯାହାକୁ ଏ ଭାଗବତଙ୍କୁ ପ୍ରଦାନ କରାଯିବ, ଯିଏକି ଏଇଟାକୁ ପ୍ରଚାର କରିବେ। ତେଣୁ ସେ ଭଗବାନ ପ୍ରାର୍ଥନା କରୁଥିଲେ ଜଣେ ଉପଯୁକ୍ତ ପାତ୍ର ପ୍ରଦାନ କରିବା ପାଇଁ। ତେଣୁ ତାଙ୍କର ପୁତ୍ର ରୂପରେ ଆସିଥିଲେ ସୁଖଦେବ, ମାଆଙ୍କ ଗର୍ଭରେ ବହୁତ ବର୍ଷ କାଳ ରହିଯାଇଥିଲେ। ବ୍ୟାସଦେବ ଯେତେ ଅନୁରୋଧ କଲେ ମଧ୍ୟ ସେ ଆସିଲେ ନାହିଁ, କାହିଁକି ନା ବାହାରକୁ ଆସିଲେ ମାୟାଗ୍ରସ୍ତ ହୋଇଯିବେ। ତେଣୁ ବ୍ୟାସଦେବ ଯାଇ ଭଗବାନଙ୍କୁ ଦ୍ୱାରକାରେ ଯାଇ ଭଗବାନଙ୍କୁ ଅନୁରୋଧ କରିକି ତାଙ୍କୁ ଆଣିକି ଆସିଲେ। ଭଗବାନ ଯେତେବେଳେ କହିଲେ, ଆଶ୍ୱାସନା ଦେଲେ, ପୁତ୍ର ତୁମେ ଆସ, ତୁମେ ମାୟାଗ୍ରସ୍ତ ହେବ ନାହିଁ। ତେଣୁ ସେ ଆସିଲେ, କ'ଣ ଜନ୍ମ ନେଲେ, ଜନ୍ମ ନେଇ ଯେଉଁ ପ୍ରବଜନ୍ତ ମନୁପେତ ମପିୟତ କୃତ୍ୟମ, ଜନ୍ମ ନେଇକି ଚାଲିଲେ ପ୍ରବଜା କରିବା ପାଇଁ, ବାନଗ୍ରସ୍ତ ହେଇଗଲେ ବଡ଼କୁ ଚାଲିଲେ। ବ୍ରହ୍ମଚାରୀ ଗ୍ରସ୍ତ ବାନଗ୍ରସ୍ତ କେତେ ସ୍ତର ରହିଛି ଭଗବାନ, କିନ୍ତୁ ସୁଖଦେବ ଗୋସ୍ୱାମୀ ଜନ୍ମ ହେଇ ପ୍ରବଜନ୍ତ ବାନଗ୍ରସ୍ତ ନେଇଗଲେ ବଡ଼କୁ ଚାଲିଲେ। ତେଣୁ ତାଙ୍କର ପିତା ତାଙ୍କ ପଛେ ପଛେ ଯାଉଛନ୍ତି, ପୁତ୍ରେ ଚିତ୍ତନ୍ମୟ ତୟା ତରବ ଅଭିନୟ, ପୁତ୍ର ପୁତ୍ର ବୋଲି କହୁଛନ୍ତି, ନାମକରଣ ବି ହେଇନି, କୌଣସି ସଂସ୍କାର ଗ୍ରହଣ କରିନାହାନ୍ତି, ଜନ୍ମ ସଂସ୍କାର ସବୁ ରହିଛି, ଜାତ ସଂସ୍କାର କୌଣସି ହେଇନି, ଅପେତ କୃତ୍ୟମ କୌଣସି ସଂସ୍କାର ହେଇନାହିଁ। କିନ୍ତୁ ସେ ଶୁଣିଲେ ନାହିଁ, ସେ ଚାଲିଗଲେ। ସେ ଧ୍ୟାନ ବ୍ରହ୍ମଚିନ୍ତନ କରୁଛନ୍ତି, ବ୍ରହ୍ମରାତ ତାଙ୍କୁ କୁହାଯାଏ, ବ୍ରହ୍ମ ଚିନ୍ତନ କରୁଛନ୍ତି ସେ। ଆ ଭିତରେ ବ୍ୟାସଦେବ ଚିନ୍ତା କରୁଛନ୍ତି, ଏ ପୁତ୍ରକୁ ଭଗବାନ ପ୍ରାର୍ଥନା କରି ପୁତ୍ର ଆସିଲେ, ପୁତ୍ର ଚାଲିଗଲେ। ତେଣୁ ଭାଗବତଙ୍କର ଆଡ଼ଭର୍ଟାଇଜମେଣ୍ଟ କରିବାକୁ ପଡ଼ିଲା ତାଙ୍କୁ। ତେଣୁ ଏଇ ତିନି ଚାରୋଟି ଶ୍ଳୋକ ଭାଗବତଙ୍କର ତାଙ୍କର ଶିଷ୍ୟମାନଙ୍କୁ ଦେଇ ପଠାଇଲେ, ସେମାନେ ଯେତେବେଳେ କାଠ ଆଣୁଥିଲେ ସେହି ସେମାନେ ସେ ଶ୍ଳୋକକୁ ଆବୃତ୍ତି କରୁଥିଲେ। ଏଇ ଶ୍ଳୋକ ଶୁଣି ସୁଖଦେବ ଗୋସ୍ୱାମୀ ନିଜକୁ ଧିକ୍କାର କଲେ, ଏତେ ସୁନ୍ଦର ଭଗବାନ ଅହୋ କିଜନ ତନ କାଳ କୋଟ, ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଉଦ୍ଧବ କହୁଛନ୍ତି କଥା। ବକି ଏଇ ଅଘର ଅଘର ଭଉଣୀ ବକି, ବକର ଭଉଣୀ ବକି, ବକ ଅଘ ଏବଂ ବକି ତିନି ଭାଇ ଭଉଣୀ, ଦୁଇ ଭାଇ ଭଉଣୀ। ତେଣୁ ବକି ସ୍ତନରେ କାଳକୋଟ ବିଷ ବଳିକି ଆସିଥିଲା, ଇଏ ତ ଏକ ଯୋଜନ ନିଜକୁ ବିସ୍ତାର କରିଛନ୍ତି। ଆମର ଶ୍ରୀଶ୍ରୀମନ୍ଦ ରାଧାମୂର୍ତ୍ତି ସେ ମହାରାଜ କହନ୍ତି, ଅଗାସୁର ଯେତେବେଳେ କଂସର ଇଏରେ ରହୁଥିଲା, ତାଙ୍କର ସଭାରେ ରହୁଥିଲା, ଜେଣ୍ଟଲମ୍ୟାନ୍ ଭଳିଆ ରହୁଥିଲା, ସେ ଏଭଳି ଶରୀରରେ ନଥିଲା, ଜେଣ୍ଟଲମ୍ୟାନ୍ ଭଳିଆ ରହୁଥିଲା। କିନ୍ତୁ ବର୍ତ୍ତମାନ ଗୋଟେ ବିସ୍ତାର କଲା, ଏକ ଯୋଜନ ବିସ୍ତାର, 8 ମାଇଲ 12 କିଲୋମିଟର ବିସ୍ତାର କଲା, ଏଇଠୁ ସମ୍ବଲପୁର, ବୁର୍ଲାରୁ ସମ୍ବଲପୁର। ସର୍ପ ଅଜଗର ସର୍ପ ରୂପ ଧାରଣ କରିଛି ସେ। କିନ୍ତୁ ବକି ରହୁଛି 6 ମାଇଲ ନା କେତେ, ହଁ 6 କୋଶ, 6 କୋଶ ନା, ହଁ 6 କୋଶ, 8 ବଡ଼ ବଡ଼ ଆକାର, 12 ମାଇଲ 18 କିଲୋମିଟର, ଇଏ 12 କିଲୋମିଟର, ସେ ହେଉଛନ୍ତି 18 କିଲୋମିଟର। ତେଣୁ ଏହି ସ୍ଥାନରେ କାଳକୁଟ ବିଷ ମିଳିକି ଆସିଥିଲା, ତେଣୁ କାଳକୁଟମ ଜିଘାଂସୟା ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ଜିଘାଂସୟା ଅପି ଅସାଧ୍ୟ, ଏତେ ଅସାଧ୍ୟ ବ୍ୟକ୍ତି ଥିଲା। କିନ୍ତୁ ଭଗବାନ ତାହା ଯେଉଁ ସ୍ତନ୍ୟପାନ କଲେ, ଲେଭେ ଗତିଂ ଧାତୃ ଚିତାଂ, ତାଙ୍କର ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଥିଲେ, ଶ୍ରୀଧର ସ୍ୱାମୀ ତାଙ୍କର ଭାଷାରେ କହୁଛନ୍ତି, ତାଙ୍କର 2 ଜଣ ଧାତ୍ରୀ ଅଛନ୍ତି, ଅମ୍ବିକା ଏବଂ କିଳିମ୍ବା, ସେ ଧାତ୍ରୀମାନେ ଯେଉଁ ସ୍ଥାନ ଦେଇଛନ୍ତି ସେହି ସ୍ଥାନ ପ୍ରଦାନ କଲେ ବକିକୁ। ଲେଭେ ଗତିଂ ଧାତୃ ଚିତାଂ ତତୋନ୍ୟ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ହରେ ଗୁଣାକ୍ଷିପ୍ତ ମତିଂ ଦ୍ୱିତୀୟ ସ୍କନ୍ଧରେ କୁହାଯିବ, ଭଗବାନ ଶୁକଦେବ କହୁଛନ୍ତି, ପରୀକ୍ଷିତ ମହାରାଜ ଭାଗବତ କହିବାକୁ ଆରମ୍ଭ କରୁଛନ୍ତି, ସେତେବେଳେ ଏକଥା କହିଛନ୍ତି, ହରେ ଗୁଣାକ୍ଷିପ୍ତ, ହରିଙ୍କର ଗୁଣ ଯେତେବେଳେ ଶୁଣିଲି ନିଜକୁ ଧିକ୍କାର କଲି, ଆକ୍ଷିପ୍ତ ଚିତ୍ତ, ହରେ ଗୁଣାକ୍ଷିପ୍ତ ମତିଂ ଭଗବାନ ବାଦରାୟଣୀ ଅଧ୍ୟଗାନ ମଦାଖ୍ୟାନ ନିତ୍ୟମ ବିଷ୍ଣୁ ଜନପ୍ରିୟ, ଏ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି, ସପ୍ତମ ଅଧ୍ୟାୟରେ କୁହାଯାଇଛି, 2ଟି ଶ୍ଳୋକ ରହିଛନ୍ତି, ଦ୍ୱିତୀୟ ସ୍କନ୍ଧରେ ମଧ୍ୟ ପ୍ରଥମ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ମଧ୍ୟ ଏଇଭଳି ସବୁ କହିଛନ୍ତି। ତେଣୁ ଏଇଭଳି ଭାବରେ ସୁଖଦେବ ସୁତ ଗୋସ୍ୱାମୀ ଯେତେ ସ୍ୱର୍ଣ୍ଣକାଳୀ କହୁଛନ୍ତି ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏସବୁଟି କହିଛନ୍ତି। ହରେର ଗୁଣା କ୍ଷିପ୍ତ ମତି, ଭଗବାନଙ୍କ ଗୁଣ ଯେତେବେଳେ ଶୁଣିଦେଲେ ନିଜକୁ ସେ ଧିକାର କଲେ। ଏଣୁ ଆଚାର୍ଯ୍ୟ କହୁଛନ୍ତି ଧିଙ୍ଗ ମେ ମତି, ମୋର ମତିକୁ ଧିକ୍, ମୁଁ ଏତେ ସମୟ ବୃଥା ନଷ୍ଟ କରିଦେଲି। ଏତେ ସୁନ୍ଦର ଭଗବାନ ରହିଛନ୍ତି, ତାଙ୍କର ରୂପ କେତେ ରହିଛି, ସୁନ୍ଦର ରୂପ ରହିଛି, ତାଙ୍କର କେତେ ସୁନ୍ଦର ଗୁଣ ରହିଛି, ଏଭଳି ଲୀଳାସବୁ ଭଗବାନ ରହିଛି, ମୁଁ କାହିଁକି ବୃଥା ସମୟ ନଷ୍ଟ କରିଦେଲି। ଭଗବାନ ବାଦରାୟଣୀ ଗୁରୁଦେବ ସୁତଙ୍କର ଗୁରୁ ହେଉଛନ୍ତି ବାଦରାୟଣୀ, ସୁଖଦେବ ସୁଖଦେବ ଗୋସ୍ୱାମୀ ସୁତଙ୍କର ଗୁରୁ। ତେଣୁ ଅଧଗାନ ମହଧାଖ୍ୟାନ, ତେଣୁ ସେ ଆସି ତାଙ୍କ ପିତାଙ୍କ ପାଖରୁ ଏହି ମହଧାଖ୍ୟାନକୁ ଶ୍ରବଣ କଲେ। ଏ କଥାଟି କାହିଁ କହିଲେ ନା, ସୌନକାଦି ଋଷି ପଚାରିଲେ ଯେ ସିଏ ଯେଉଁ ରହିଛନ୍ତି ସୁଖଦେବ ଗୋସ୍ୱାମୀ, ସିଏ ତ ବହୁତ ବିରକ୍ତ ସନ୍ନ୍ୟାସୀ, ସିଏ ଗୋଟିଏ ସ୍ଥାନରେ ଅଧଘଣ୍ଟାରୁ ଅଧିକ ରୁହନ୍ତି ନାହିଁ। ଆମର ଭକ୍ତମାନେ ଗଲେ କ୍ଷୀର କ'ଣ ଗାଈର କ'ଣ ସୁଧା ଶୁଣି ଯାଇଛନ୍ତି, ସେମିତି ସିଏ ଯାଆନ୍ତି ସଗୋଧନ ମାତ୍ର, ଗାଈ ଧୋଇବା ପାଇଁ ଯେତିକି ସମୟ ଦରକାର ପ୍ରଭୁପାଦ ମହାରାଜ ଅଧଘଣ୍ଟାଟେ, ସେତିକି ସମୟ ସିଏ ରହନ୍ତି କେଉଁଠି। ସଗୋଧନ ମାତ୍ର ଗୃହେଶୁ ଗୃହମେଇ ଦିନ ଅବକ୍ଷତେ ମହାଭାଗ ତୀର୍ଥୀ କୁର୍ବନ୍ ତଦାଶ୍ରମ, ସେ ଯେଉଁ ରହନ୍ତି ସେତିକି ସମୟ ରହନ୍ତି, ଗାଈ ଧୂଆଁ ଯେତିକି ହଉ ସେତିକି ସମୟ ସେ ରହନ୍ତି। କ'ଣ ସେ ଚିନ୍ତା କରନ୍ତି ବହୁ ବିଭିନ୍ନ ପ୍ରକାର ଆଚାର୍ଯ୍ୟ ବିଭିନ୍ନ ପ୍ରକାର କଥା କହିଛନ୍ତି, କିନ୍ତୁ ସୁତ ଗୋସ୍ୱାମୀ କହୁଛନ୍ତି ଅବକ୍ଷତେ ସେ ଦେଖନ୍ତି ସେଇଟାକୁ ମହାଭାଗ, ତାଙ୍କର ଭାଗ୍ୟ ଉଦୟ ହେଇଯାଏ, ଯାହାକୁ ଦେଖନ୍ତି ସେ ତାଙ୍କର ଭାଗ୍ୟ ଉଦୟ ହେଇଯାଏ ମହାଭାଗ। ତୀର୍ଥି କୁର୍ବ, ସେ ତାଙ୍କ ସ୍ଥାନକୁ ସେ ଗୃହକୁ ତୀର୍ଥରେ ପରିଣତ କରିଦିଅନ୍ତି। ତୀର୍ଥ କହିଲେ ଯେଉଁମାନେ ତୀର୍ଥି କୁର୍ବନ୍ତି ତୀର୍ଥାନି, ସାଧୁମାନେ ହେଉଛନ୍ତି ପ୍ରକୃତର ଜଙ୍ଗମ ତୀର୍ଥ, ସେମାନେ ଆଜି ଏହି ସ୍ଥାନଟି ତୀର୍ଥରେ ପରିଣତ ହୋଇଯାଇଛି। କାହିଁକି ନା, ସେ ଶ୍ରୀମଦ୍ ଭକ୍ତେଶ୍ୱର ଦାମୋଦରସ୍ୱାମୀ ଗୁରୁ ମହାରାଜ ଭଳି ସାଧୁ ଏଠାରେ ତାଙ୍କର ପାଦ ସ୍ଥାପନ କରିଛନ୍ତି, ପାଦପଦ୍ମଙ୍କୁ ସ୍ଥାପନ କରିଛନ୍ତି, ତେଣୁ ଏହି ସ୍ଥାନ ତୀର୍ଥରେ ପରିଣତ ହୋଇଯାଇଛି। କେତେଜଣ ଲୋକ ଆସୁଥିଲେ ଆ ପୂର୍ବରୁ, କିନ୍ତୁ ଏବେ ଦେଖନ୍ତୁ ଆଜି ରବିବାର କେତେ ଭକ୍ତ ସବୁ ଆସିବେ। ଏଇଭଳି ଭାବେ ଚାଲିବ, ବିରାଟ ବଡ଼ ମନ୍ଦିରର ପରିକଳ୍ପନା କରିଛନ୍ତି ଗୁରୁଦେବ, ସେସବୁ ଆସ୍ତେ ଆସ୍ତେ ହେବ। ତେଣୁ ଏହିଭଳି ଭାବରେ ଏଇ ଯେଉଁ ତୀର୍ଥ ତୀର୍ଥ ସ୍ଥାନରେ ପରିଣତ ହୋଇଯାଉଛି, ସେ କଥା ସୁଖଦେବ ଗୋସ୍ୱାମୀ ଯେଉଁ ସ୍ଥାନରେ ରୁହନ୍ତି ସେ ସ୍ଥାନକୁ ତୀର୍ଥରେ ପରିଣତ କରିଦିଅନ୍ତି। ତୀର୍ଥ କୁର୍ବ ତଦାଶ୍ରମ, ତେଣୁ ସିଏ କେମିତି ଏତେ ବିରାଟ ଗ୍ରନ୍ଥ 18,000 ଶ୍ଲୋକ, ଗୋଟିଏ ନୁହଁ କି ଦୁଇଟା ନୁହଁ, 100 ନୁହଁ କି 200 ନୁହଁ, 1000 ନୁହଁ କି 2000 ନୁହଁ, 18,000 ଶ୍ଲୋକ ପାଠ କଲେ ସେ ତ କେଉଁଠି କେଉଁ ସ୍ଥାନରେ ଅଧଘଣ୍ଟାଠୁ ଅଧିକ ସମୟ ରୁହନ୍ତି ନାହିଁ। ତେଣୁ ସୁତ ଗୋସ୍ୱାମୀ ଏଇ କଥାଟି କହିଥିଲେ ଯେ ହରେ ଗୁଣା କିନ୍ତୁ ଭଗବାନଙ୍କର ଗୁଣ ଯେତେବେଳେ ଶୁଣିଦେଲେ, ଭଗବାନ ରୂପ ଯେତେବେଳେ ଶୁଣିଲେ, ଏତେ ସୁନ୍ଦର ରୂପ ଭଗବାନ ଲୀଳା, ଏତେ ସୁନ୍ଦର ଲୀଳା ସବୁ ରହିଛି, ଆକ୍ଷିପ୍ତ ମାନେ କ'ଣ ଆକର୍ଷିତ ହେଇକି ଆସିଲେ ହରି, ସମସ୍ତଙ୍କୁ ଆସି ଆକର୍ଷଣ କରନ୍ତି, ଆଜି ତାଙ୍କୁ ଆକର୍ଷଣ କରୁଛନ୍ତି। ଆତ୍ମରାମସ୍ୟ ନୟ ଆତ୍ମା ବ୍ୟକ୍ତି ମଧ୍ୟ ସେ ଆକର୍ଷଣ କରନ୍ତି ଭଗବାନ, ଏଭଳି ଲୀଳା ଇତମ୍ଭୂତ ଗୁଣ ହରି, ତେଣୁ ନିଜକୁ ଧିକାର କରି ଆସିଲେ, ପିତାଙ୍କ ପାଖରେ ଆସି ଶ୍ରବଣ କଲେ, ଭାଗବତଙ୍କୁ ଶ୍ରବଣ କଲେ, ଏବଂ ସେ ପରୀକ୍ଷିତଙ୍କୁ ସେ କଥା କହିଲେ। ଏଭଳି ପୁତନା ଉଦ୍ଧାର ପାଇଯାଇଛି, ଏଇଟାକୁ ଲୋକମାନେ ଜାଣନ୍ତି ନାହିଁ, ଲୋକମାନେ ଭାବନ୍ତି ଭଗବାନ ପୁତନାକୁ ହତ୍ୟା କଲେ, ପୁତନାବଦ୍ଧ, ପୁତନାବଦ୍ଧ ନୁହଁ, ପ୍ରକୃତି ପୁତନା ଉଦ୍ଧାର ହୋଇଗଲା, ଏଇଟା ଅଭ ଜାଣିନାହିଁ, ଅଭ ଭାବୁଛି ମୋର ଭଉଣୀକୁ ହତ୍ୟା କରିଛି ହତ୍ୟାରା ଇଏ, ମୋର ଭାଇକୁ ହତ୍ୟା କରିଛି, ବକକୁ ହତ୍ୟା କରିଛି, ବକାସୁରକୁ ଭଗବାନ ହତ୍ୟା କଲେ, ଭଗବାନଙ୍କର ଏଇ ଯେଉଁ ଲୀଳା ହେଲା, ଏ ଲୀଳାଟି ହେଲା ବୃନ୍ଦାବନରେ, ତେଣୁ ଏ ବୃନ୍ଦାବନରେ ଯେଉଁ ଲୀଳାଟି ହେଇକି ଅଭାସୁର ଭଗବାନ ଯେତେବେଳେ କ'ଣ ଏଇଟା ପରେ ହେବ ବୋଧେ ନା, 11 ଅଧ୍ୟାୟରେ ନା, ଏଇଠି ପ୍ରଥମେ 11 ଅଧ୍ୟାୟରେ ଏଇଟା ଅଛି ହଁ। ଭଗବାନ ବକାସୁରକୁ ହତ୍ୟା କରିଛନ୍ତି ମାନେ ପ୍ରକୃତି ବକାସୁରକୁ ଉଦ୍ଧାର କରିଛନ୍ତି, କିନ୍ତୁ ଅଭ ଭାବୁଛି ମୋର ଭାଇ ଭଉଣୀକୁ ହତ୍ୟା କରିଛି, ହତ୍ୟାରାକୁ ହତ୍ୟା କରିବି, ପାପୀ ବ୍ୟକ୍ତି ଭଗବାନଙ୍କୁ ଜାଣିପାରିବ ନାହିଁ, ଯେ ସାହାଯ୍ୟ ଅନ୍ତର୍ଗତ ପାପ ଜନାନ ପୁଣ୍ୟକର୍ମଣା ସେଇ ଦ୍ୱନ୍ଦ୍ୱମୟ ନିର୍ମୁକ୍ତ ଭଜନ୍ତି ମାନେ ଦୃଢ଼ବ୍ରତା, ଯେଉଁମାନଙ୍କ ପାପକର୍ମର ଶେଷ ହେଇନାହିଁ, ପରିଣାମ ଶେଷ ହେଇନାହିଁ, ସେମାନେ ଭଗବାନ ଭଜନ କରିପାରିବେ ନାହିଁ, ଭଗବାନଙ୍କୁ ଜାଣିବେ କ'ଣ? ତେଣୁ ଆଭାସର କୋଟି ଯୋଜନ ବିସ୍ତାର କରି 8 ମାଇଲ 12 କିଲୋମିଟର ଦୀର୍ଘ ଅଜଗର ସର୍ପ ରୂପରେ ଆସି ପାଟିକି ମେଲା କରିଦେଇଛି। ତଳ ପାଟି ରହିଛି, ତଳେ ପୃଥିବୀ ପୃଷ୍ଠ ରହିଛି, ଉପର ଓଷ୍ଠ ରହିଛି, ସ୍ୱର୍ଗକୁ ଛୁଁଛି। କେହି ଜାଣିପାରିବିନି ଯେ ସ୍ୱର୍ଗ ବୋଲି ଗୋଟେ ଅଜଗର ସର୍ପ ବୋଲି। ତେଣୁ ବୃନ୍ଦାବନବାସୀମାନେ ଭଗବାନଙ୍କର ଭକ୍ତ ଯେଉଁମାନେ ସେମାନେ ସବୁ ଜାଣିବେ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ, କ'ଣ ସେ ହେଉଛନ୍ତି ସବୁକିଛି ଜାଣନ୍ତି, ଓମ୍ନିସିଏଣ୍ଟ, ଓମ୍ନିପ୍ରେଜେଣ୍ଟ ଏବଂ ଓମ୍ନିପୋଟେଣ୍ଟ। ଭଗବାନ ସର୍ବଜ୍ଞ, ଭଗବାନଙ୍କ ଭକ୍ତମାନେ ମଧ୍ୟ ସର୍ବଜ୍ଞ, କିନ୍ତୁ ଭଗବାନଙ୍କ ଲୀଳା ସଂଗଠନ ପାଇଁ ସେମାନେ ଏଇଭଳି ଭାବରେ ଅଜ୍ଞ ହେଇଯାଉଛନ୍ତି, ଜାଣିପାରୁନାହାନ୍ତି। କେତେ ଜଣ ଜାଣିପାରୁଛନ୍ତି ନା ନା ଇଏ ଅଜଗର ସର୍ପ, ଆଗରେ ଯେଉଁ ଏତେ ଗୋଟେ ଅଜଗର ସର୍ପ ଦେଖିଛ କେବେ? ଏଇଟା କ'ଣ ଅଜଗର? ଏଇଟା ଗୋଟେ ବୃନ୍ଦାବନ ସୋହା, ଏଇଭଳି ଭାବରେ ଚାଲିବ ତାଙ୍କର କଥାବାର୍ତ୍ତା ସବୁ ଚାଲିବ। ତେଣୁ ଭଗବାନ ଚାହିଁଲେ ମଧ୍ୟ ଯେ ମୋର ସାଙ୍ଗମାନେ ଏମାନେ ଏ ଅସୁର ଭଗବାନ ସବୁ ଜାଣନ୍ତି, ଏ ସର୍ପ ଅଜଗର ପାଟି ବିକ୍ରି ନିଜେ ପଶିଯାଉଛନ୍ତି, ତେଣୁ ଭଗବାନ ଚାହାନ୍ତି ସେମାନେ ନ ପଶନ୍ତୁ, କିନ୍ତୁ ନ ଚାହିଁଲେ ମଧ୍ୟ ତାଙ୍କର ସାଙ୍ଗ ବାଳକମାନେ ଯାଇ ପଶିଯାଉଛନ୍ତି। ଭଗବାନ ଚିନ୍ତା କରୁଛନ୍ତି କ'ଣ କରିବେ, ଭଗବାନ ଚିନ୍ତା କରିବାକୁ ପଡ଼ୁଛି। ଭଲ ସର୍ବଶକ୍ତିମାନ ହେଇକରି ମଧ୍ୟ ଭଗବାନଙ୍କ ଲୀଳାର ସାହାଯ୍ୟ କରିବା ପାଇଁ ଜଗମା ଏଭଳି ଭାବେ ବ୍ୟବସ୍ଥା କରିଛନ୍ତି। ତେଣୁ ସାଙ୍ଗ ବାଳକମାନେ ଯେତେବେଳେ ଅଜଗର ସର୍ପରେ ପଶିଯାଇଛନ୍ତି, ମୁଖରେ ପଶିଯାଇଛନ୍ତି, ସେତେବେଳେ ଅଜଗର ଚିନ୍ତା କରୁଛି ତାଙ୍କୁ ହତ୍ୟା କରୁନାହିଁ, ପାଟିକୁ ବନ୍ଦ କରୁନାହିଁ। କାହିଁକି ନା କୃଷ୍ଣଙ୍କୁ ହତ୍ୟା କରିବ, କୃଷ୍ଣ ହେଉଛନ୍ତି ମୋର ଭାଇ ଓ ଭଉଣୀକୁ ହତ୍ୟା କରିଛନ୍ତି, ତେଣୁ ତାକୁ ମୁଁ ହତ୍ୟା କଲେ କୃଷ୍ଣଙ୍କ ସହିତ ସମସ୍ତେ ହତ୍ୟା ହେଲେ ବୃନ୍ଦାବନବାସୀ ସମସ୍ତେ ମୃତ୍ୟୁବରଣ କରିବେ, କାରଣ ଇଏ ହେଉଛନ୍ତି ତାଙ୍କର ପ୍ରାଣ। ପ୍ରାଣ ଯଦି ନଷ୍ଟ ହୋଇଗଲା ଆଉ ସର୍ବପ୍ରଥମ ହୋଇପାରିବେ କି? ତେଣୁ ଏଇଭଳି ଭାବରେ ଚିନ୍ତା କରି ଅଷ୍ଟକୁ ସେଇଭଳି ଭାବରେ ବାଧାନ୍ୟ କରି ବା ମେଲା କରି ରଖି ରହିଛି, କେତେବେଳେ କୃଷ୍ଣ ଆସିବେ ତାଙ୍କୁ ମୁଁ ହତ୍ୟା କରିବି। ଇଏ ଅସୁର ପ୍ରବୃତ୍ତି, ଭଗବାନଙ୍କୁ ହତ୍ୟା କରିବା ପାଇଁ ସବୁବେଳେ ପାଇଁ ଉଦ୍ୟମ ଚାଲିଛି। ଅସତ୍ୟଙ୍ଗ ପ୍ରତିଷ୍ଠା କେତେ ଜଗତ ଆହୁର ନିଶ୍ୱରମ ଅପରସ୍ୱର ସଙ୍ଗତମ କିମନ୍ୟତ କାମ ଇତୁକ। ଅସୁରମାନେ ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ, ତେଣୁ ସେମାନେ ସବୁବେଳେ ଚେଷ୍ଟା କରିବେ କେମିତି ଭଗବାନଙ୍କୁ ହତ୍ୟା କରିବେ, କୃଷ୍ଣ ଭଗବାନଙ୍କୁ ହତ୍ୟା କରିବେ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁବେଳେ ଚିନ୍ତା କରିବେ କେମିତି ଭଗବାନଙ୍କୁ ରକ୍ଷା କରିବେ ବା ଭଗବାନଙ୍କର ଶରଣରେ ଯିବେ। ତେଣୁ ସବୁବେଳ ପାଇଁ ଏଇ ଅସୁର ଏବଂ ଭକ୍ତମାନଙ୍କ ଭିତରେ ସବୁବେଳ ପାଇଁ ଦ୍ୱନ୍ଦ୍ୱ ଚାଲିଛି। ଭକ୍ତମାନେ ଚାହାନ୍ତି ଭଗବାନଙ୍କର ଜୟ ହେଉ, ଅସୁରମାନେ ଚାହାନ୍ତି ଭଗବାନଙ୍କ ପରାଜୟ ହେଉ। ଦୁଃ ଭୂତ ସ୍ୱର୍ଗ ଲୋକେଶ୍ୱିନ ଦୈବ ଅସୁର ଏବଚ, ଦୁଇ ପ୍ରକାର ଲୋକ ଅଛନ୍ତି, ଗୋଟେ ହେଉଛି ଦୈବ ପ୍ରକୃତିର ଲୋକ ଆଉ ଗୋଟେ ହେଉଛି ଅସୁର ପ୍ରକୃତିର ଲୋକ। ତେଣୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ସବୁବେଳେ ଚାହିଁବେ ଭଗବାନଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନଙ୍କ ଭକ୍ତମାନେ ସେମାନେ ଚାହିଁବେ ଭଗବାନଙ୍କର କେମିତି ତାଙ୍କର ଯଶ ପ୍ରାପ୍ତ ଯଶ ବିସ୍ତାର ହେଉ। ତେଣୁ ଭଗବାନ ସବୁବେଳେ ଆସନ୍ତି, ଇନ୍ଦ୍ରାଳି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୋଗେ ଯୋଗେ ଏତେ ଚାଳିଶ କଳା ବଂଶ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରି ଅନ୍ତିମରେ କୃଷ୍ଣଙ୍କୁ ମଧ୍ୟ ଅବତାର ବୋଲି କହିଦେଲେ, ରାମଙ୍କୁ ଅବତାର ବୋଲି କହିଲେ, ସମସ୍ତଙ୍କୁ କହିଦେଲେ ଅବତାର, କୃଷ୍ଣଙ୍କୁ ମଧ୍ୟ ଅବତାର ବୋଲି କହିଦେଲେ। ତେଣୁ ସୁତ ଗୋସ୍ୱାମୀଙ୍କର ଚିନ୍ତା ପଡ଼ିଗଲା ଯେ କୃଷ୍ଣଙ୍କୁ ମୁଁ ଅବତାର କହିଦେଲି, ଲୋକମାନେ କହିବେ କୃଷ୍ଣ ଜଣେ ଅବତାର ବୋଲି ସୁତ ଗୋସ୍ୱାମୀ କହିଛନ୍ତି। ତେଣୁ ସୁତ ଗୋସ୍ୱାମୀ କ୍ଲାରିଫିକେସନ୍ ଦେଲେ, ଏତେ ଚାନ୍ସ କଳା ପୁଂସ, ଏଇ ଯେଉଁ ମୁଁ ସବୁ କହିଲି, ଯେଉଁ ଅବତାରମାନଙ୍କ ବିଷୟରେ କହିଲି, 22 ଅବତାର ବିଷୟରେ କହିଲେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ, ଅବତାର ଅନନ୍ତ ଅବତାର ହିଁ ଅସଂଖ୍ୟ ଅବତାର ଅଛନ୍ତି, କିନ୍ତୁ କୃଷ୍ଣ ହସ୍ତୁ ଭଗବାନ, କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ଇନ୍ଦ୍ରାରି ବ୍ୟାକୁଳ ଲୋକ, ଇନ୍ଦ୍ର ଯେଉଁ ଭଗବାନଙ୍କ ଜଣେ ଭକ୍ତ ଦେବତାମାନେ ଭକ୍ତମାନଙ୍କର ଅରି ମାନେ ଶତ୍ରୁ ହେଉଛନ୍ତି ଏଇ ଅସୁରମାନେ। ତେଣୁ ସେମାନେ ଯେତେବେଳେ ଭକ୍ତମାନେ ଯେତେବେଳେ ବ୍ୟାକୁଳ ହେଇଯାଆନ୍ତି, ଇନ୍ଦ୍ରିୟରେ ବ୍ୟାକୁଳ ଲୋକ ବୃଡ଼ାନ୍ତି ଯୁଗେ ଯୁଗେ, ଭଗବାନ ପ୍ରତି ଯୁଗରେ ଆସି ତାଙ୍କୁ ରକ୍ଷା କରନ୍ତି। ଇ ଭଗବାନଙ୍କର ଲୀଳା ଚାଲିବ, ଅଗାଶ ଲୀଳା। ତେଣୁ ଆମର କଥା ବିଶ୍ରାମ ବା ପ୍ରଭୁ ପଚାରିବା କିଛି କିଛି ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି ସମୟ ହେଇଯାଇଛି। ହଁ, ଆପଣ ଆସିବେ କାହିଁକି ଏଇଟା କୁହା ହେଲା ପଞ୍ଚମ କୌମାରର ଲୀଳାଟିକୁ ବୈକୁଣ୍ଠ ବର୍ଷରେ କାହିଁକି କହିଲେ? ଏ ପଞ୍ଚମ ବର୍ଷ ଲୀଳାଟିକୁ ଷଷ୍ଠ ବର୍ଷରେ ଗୋଟେ ବର୍ଷ କୁଆଡ଼େ ଗଲା? ଗୋଟେ ବର୍ଷ ଗାୟବ ହେଇଯାଇଛି, ଗୋଟେ ବର୍ଷ ଗାୟବ ହେଇଯାଇଛି ସାଙ୍ଗ ବାଳକମାନଙ୍କର
ଭଗବାନ।
ହଁ, ସେଇଟା ପରା ବ୍ରହ୍ମା ଯେଉଁ ନେଇଗଲେ ଗୋଟେ ବର୍ଷ ବିତିଗଲା ତା ଭିତରେ। ତେଣୁ ବାଳକ ସାଙ୍ଗ ବାଳକମାନେ ଜାଣିନାହାନ୍ତି ଆମେ ଆ ଭିତରେ ଗୋଟେ ବର୍ଷ ଆମେ ବିତିଗଲାଣି। ସେମାନେ ଭାବିଲେ ଆଜି ହେଇଥିଲା ଘଟଣାଟି, ଆଜି ହେଇଥିଲା, ଆଜି ଘରକୁ ଆସି କହୁଛନ୍ତି ଆଜି କୃଷ୍ଣ ଆଜି ଅଘାସରୁ ବଧ କରୁଛନ୍ତି, ଏଣେ ଗୋଟେ ବର୍ଷ ହେଇଗଲାଣି। ଏ ଲୀଳାଟି କେହି ଜାଣିପାରିବେ ନାହିଁ ବର୍ଣ୍ଣନା କରାଯିବ। ବଧ ଅଘାସୁର ଯେତେବେଳେ ବଧ କରିକି ଭଗବାନ ଆସି ଭୋଜନ କରୁଛନ୍ତି, ଭୋଜନ କଲାବେଳେ ବ୍ରହ୍ମା ସବୁ ନେଇଗଲେ, ଆ ଭିତରେ ଗୋଟେ ବର୍ଷ ଚାଲିଗଲା, ଭଗବାନଙ୍କ ଲୀଳା ସବୁ ଚାଲିଛି। ତେଣୁ ଆ ଭିତରେ ଗୋଟେ ବର୍ଷ ଚାଲିଗଲା ଏଇଟା କହିବେ, କୁହାଯିବ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟ ଗୋ ପ୍ରେମାନନ୍ଦେ।